आकाशवाणी संवाद पढ़ुछंती आदित्य नारायण दास। मुख्य संवाद, विरोधीक हट्टगोल जोगु उभय सदनर कार्य बाधाप्राप्त एवं आजिपाई हेला मुलतवी। उपराष्ट्रपति निर्वाचन पर विज्ञप्ति जारी, 21 तारीख सुधा दाखल करा नामांकन पत्र। जातीय हस्तंत्र दिवस पालन अवसर में नूआदिल्ली ठारे आज प्रदान करागला संथ कबीर और जातीय हस्तंत्र पुरस्कार। समृद्ध एशिया एवं अभिवृद्धि पर भारत सह सुदृढ़ सहभागिता उपरे गुरुत्व प्रदान कले फिलिपाइन्स राष्ट्रपति। एवं खाइबा तेल उत्पाद उत्पादन और उपलब्धता नियंत्रण आदेश 2011 रे संशोधन संक्रांत विज्ञप्ति जारी। विस्तृत संवाद, बिहार में स्वतंत्र भोटर तालिका संशोधन एवं अन्यान्य केतेक प्रसंग को नहीं विरोधी हट्टगोल जो आज गृहकार्य बाधाप्राप्त हो। उभय सदन को आज दिनक मुलतवी रखी। दुईथर मुलतवी पर अपराह दुईटे लोकसभा अधिवेशन आरंभ होगा क्षणी विरोधी सदस्य मैंने विभिन्न प्रसंगे आलोचना दावी कर स्लोगानमान गृहर मध्यभाग हट्टगोल सृष्टि करते। गृहर अध्यक्ष कहते बिहार में स्वतंत्र भोटर तालिका संशोधन प्रसंग सुप्रीमकोर्टे विचाराधीन रही गृह में आलोचना संभव नुहे। विरोधी सदस्य मानू निज निज आसन को फेरीजवासह गृह कार्य सहयोग करने को से अनुरोध करते। कोलाहलपूर्ण परिस्थिति मध्य मणिपुर द्रव्य और सेवाकर संशोधन बिल 2025 मणिपुर खर्च दाबी 2 नंबर बिल 2025 गृह में आगत होगा सह पारित होता। तेज विरोधी हट्टगोल परिस्थिति जारी रहिबारु गृह को आज दिनक मुलतवी रखी। राज्यसभा अनुरूप परिस्थिति सृष्टि होता। उपाध्यक्ष हरिवंश कहते हट्टगोल जो राज्यसभा 51 घंटार अधिक समय नष्ट। शून्यकाल और प्रश्नकाल से विरोधी सदस्यों सहयोग कामना करते। तेज विरोधी हट्टगोल जो उपाध्यक्ष आज दिनक गृह को मुलतवी घोषणा कर। उपकूल जहाज चलाचल बिल 2025 आज राज्यसभा पारित हो। लोकसभा पूर्व यह बिल पारित हो सारी। देशर उपकूल जलसीमा मध्य वाणिज्य कारबार में नियोजित जहाजगुड़ी नियंत्रण करने लक्ष्य नहीं एही बिल प्रस्तुत करा जाई छी। एक क्षेत्र में एक एकीकृत नीति प्रचलन करने वाणिज्य कारबार तथा घर अंशग्रहण को प्रोत्साहन प्रदान करिवारे एही बिल सहायक हो। बिल आलोचनार उत्तर में बंदर जहाज चलाचल और जलपथ मंत्री सर्बानंद सोनोवाल कहते प्रधानमंत्री नरेन्द्र मोदी नेतृत्व में यह एक अत्यंत गुरुत्वपूर्ण संस्कारमूलक पदक्षेप। 2030 मसीहा सुधा देशर उपकूल माल पर 230 नियुत मेट्रिक टन लक्ष्य हासिल यह बिल बेस उपयोगी सब्यस्त हो। उपकूल वाणिज्य को अधिक प्रतियोगितामूलक व्यवसाय को अधिक सहज करने नहीं यह बिल रे व्यवस्था रही मंत्री श्री सोनोवाल कहते। उपराष्ट्रपति निर्वाचन पर निर्वाचन कमिशन पक्ष आज विज्ञप्ति जारी कर। आग्रही प्रार्थी आसंता 21 तारीख सुधा नामांकन पत्र दाखल करने समय सीमा धार्य हो। 22 तारीख में नामांकन पत्रगुड़िकर जांच सह 25 तारीख सुधा नामांकन पत्र प्रत्याहार पर दिन धार्य कर। आसंता मास 9 तारीख में निर्वाचन अनुष्ठित होगा सह भोट गणति हो फलाफल घोषणा करा। लोकसभा और राज्यसभा सदस्यों को नहीं गठित इलेक्टोराल कॉलेज माध्यम रे उपराष्ट्रपति निर्वाचन अनुष्ठित होता है। यह 17वां उपराष्ट्रपति निर्वाचन हो। गत मास 22 तारीख में जगदीप धनखड़ उपराष्ट्रपति पदर इस्तफा प्रदान करते। एनडीए मेंट प्रधानमंत्री नरेन्द्र मोदी और राज्यसभा गृहर नेता जेपी नड्डा को मेंटर उपराष्ट्रपति प्रार्थी चयन करने को अधिकार दे। गणमाध्यम को संबोधित कर संसदीय व्यापार मंत्री किरण रिजिजू कहते आज संसद परिसर में अनुष्ठित एनडीए संसदीय दल नेता बैठक में यह निष्पत्ति सर्वसम्मति क्रमे ग्रहण कर। बैठक में प्रतिरक्षा मंत्री राजनाथ सिंह अध्यक्षता अनुष्ठित होता। श्री रिजिजू कहते प्रधानमंत्री द्वारा निष्पत्ति एनडीएर समस्त सहयोगी दल ग्रहण करिवे। देशर बयनशिल्प परंपरा को प्रोत्साहन प्रदान करिवा एवं एक क्षेत्र में निरंतमानन को सम्मान प्रदर्शन स्वरूप आज जातीय हस्ततंत्र दिवस पालन करा जाउछि। हस्ततंत्र बुणाकारों देशर अर्थनीति क्षेत्र में गुरुत्वपूर्ण भूमिका को मान्यता प्रदान स्वरूप प्रतिवर्ष अगस्त 7 तारीख में यह दिवस पालन करा जाए। हस्ततंत्र क्षेत्र को उपयुक्त सम्मान प्रदर्शन करने लक्ष्य नहीं 2015 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତର ହସ୍ତତନ୍ତ ବିବିଧତା, ଜୀବିକା ଏବଂ ସମୃଦ୍ଧିକୁ ବୃଦ୍ଧି କରିବାରେ ଏହି ଦିବସ ପାଳନ ବିଶେଷ ଗୁରୁତ୍ୱ ବହନ କରିଥାଏ। ନୂଆଦିଲ୍ଲୀଠାରେ ଆଜି ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ସନ୍ଥ କବୀର ଏବଂ ଜାତୀୟ ହସ୍ତତନ୍ତ ପୁରସ୍କାର 2025 ପ୍ରଦାନ କରିଛନ୍ତି। ଏହି ଏକାଦଶ ଜାତୀୟ ହସ୍ତତନ୍ତ ଦିବସ ସମାବେଶକୁ ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି, ବିଶ୍ୱ ଏବେ ସ୍ଥାୟୀ ବୟନଶିଳ୍ପ ଉତ୍ପାଦ ଉପରେ ନିର୍ଭର କରୁଥିବା ବେଳେ ଭାରତୀୟ ହସ୍ତତନ୍ତ ଶିଳ୍ପ ଏହି ଆବଶ୍ୟକତାକୁ ପୂରଣ କରିବା ଦିଗରେ ପ୍ରୟାସ ଜାରି ରଖିଛି। ସେ କହିଛନ୍ତି,
अब रेमी फाइबर भी भारत में उपजाना शुरू किया है और लीलन भी अब भारत में उपजाना शुरू कर दिया है। कॉटन तो होता ही है। हम चाहते हैं कि हैंडलूम में अब टेक्नोलॉजी साथ करे।
ଏହି ସମାରୋହରେ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ରୋମାନାଲ୍ ଡେଜ୍ ମାର୍କସ୍ ଜୁନିୟର ସମୃଦ୍ଧ ଏସିଆ ଏବଂ ଅଭିବୃଦ୍ଧି ପାଇଁ ଭାରତ ସହ ସୁଦୃଢ଼ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବେଙ୍ଗାଲୁରୁଠାରେ ଆଜି ଫିଲିପାଇନ୍ସ ଭାରତ ବ୍ୟବସାୟ ଫୋରମକୁ ସମ୍ବୋଧନ କରି ସେ କହିଛନ୍ତି, ଉଭୟ ଦେଶ ମିଳିତ ଭାବେ ଜ୍ଞାନର ଆଦାନ ପ୍ରଦାନ, ଯୋଗାଣ ଶୃଙ୍ଖଳରେ ସ୍ଥିରତା ଏବଂ ଅନ୍ତର୍ଭୁକ୍ତି ନବସୃଜନକୁ ସୁନିଶ୍ଚିତ କରିପାରିବେ। ବୈଦ୍ୟୁତିକ ଯାନବାହନ ଉନ୍ନତି, ବୈଦ୍ୟୁତିକ କ୍ଷେତ୍ର, ନବୀକରଣୀୟ ଶକ୍ତି, କୃଷି, ସ୍ୱାସ୍ଥ୍ୟସେବା ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ଦୀର୍ଘକାଳୀନ ସହଯୋଗ ପାଇଁ ଏହି 6 କ୍ଷେତ୍ର ଉପରେ ସେ ପ୍ରାଥମିକତା ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ମାର୍କୋସ୍ କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି, ଉତ୍ପାଦ ବିବିଧତା ଏବଂ ଯୋଗାଣ ଶୃଙ୍ଖଳ ସମ୍ବନ୍ଧରେ ସମନ୍ୱୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଦିଗରେ ଫିଲିପାଇନ୍ସ ଭାରତ ସହ ଅଗ୍ରାଧିକାର ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହୀ। ତଥ୍ୟ ବିଶ୍ଳେଷଣ ଭିତ୍ତିଭୂମି, ଜାହାଜ ନିର୍ମାଣ, ଔଷଧ, ଗବେଷଣା କ୍ଷେତ୍ର ନିର୍ମାଣ, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ଶକ୍ତି ଆଦି କ୍ଷେତ୍ରରେ ଭାରତର ବିଶେଷଜ୍ଞତାକୁ ରାଷ୍ଟ୍ରପତି ମାର୍କୋସ୍ ସ୍ୱୀକାର କରିବା ସହ ଦ୍ୱିପାକ୍ଷିକ ସହଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ଭାରତୀୟ କମ୍ପାନୀଗୁଡ଼ିକ ଦ୍ୱାରା ଫିଲିପାଇନ୍ସରେ ପୁଞ୍ଜିନିବେଶ ପାଇଁ 18 ଏବଂ ଏନ୍ଓଆଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଦୂରସଞ୍ଚାର, ବର୍ଜ୍ୟବସ୍ତୁର ଶକ୍ତି ଉତ୍ପାଦନ, ସ୍ୱାସ୍ଥ୍ୟସେବା, ବ୍ୟବସାୟ ପ୍ରକ୍ରିୟା ପରିଚାଳନା ଏବଂ ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଖାଇବା ତେଲ ଉତ୍ପାଦ, ଉତ୍ପାଦନ ଏବଂ ଉପଲବ୍ଧତା ନିୟନ୍ତ୍ରଣ ଆଦେଶ 2011 ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ସଂଶୋଧନ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ମନ୍ତ୍ରଣାଳୟ କହିଛି, ଖାଇବା ତେଲ କ୍ଷେତ୍ରରେ ତଥ୍ୟ ସଂଗ୍ରହ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଲକ୍ଷ୍ୟ ନେଇ ଏହି ସଂଶୋଧନ କରାଯାଇଛି। ପରିସଂଖ୍ୟାନ ସଂଗ୍ରହ ଆଇନ 2008 ଅନ୍ତର୍ଗତ ବ୍ୟବସ୍ଥାକୁ ଏହି ସଂଶୋଧନ ମାଧ୍ୟମରେ ଅନ୍ତର୍ଭୁକ୍ତ କରାଯାଇଛି। ଖାଇବା ତେଲ ମୂଲ୍ୟ ଶୃଙ୍ଖଳରେ ଉପଭୋକ୍ତା ଏବଂ ଅଂଶୀଦାର ଉଭୟଙ୍କୁ ଲାଭ ପ୍ରଦାନରେ ଏହି ସଂଶୋଧନ ବିଶେଷ ସହାୟକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏ କ୍ଷେତ୍ରରେ ସ୍ୱଚ୍ଛତା ବୃଦ୍ଧି, ଉନ୍ନତ ବଜାର ସୁବିଧା ଏବଂ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣ ଅଧିକ ବ୍ୟବସ୍ଥିତ ହୋଇପାରିବ। ଖାଇବା ତେଲର ଉତ୍ପାଦନ ଏବଂ ଏହାର ମହଜୁଦ ନେଇ ତଦାରଖ ଅତ୍ୟନ୍ତ ସୁଦୃଢ଼ ହେବା ସହ ତେଲର ନିରନ୍ତର ଉପଲବ୍ଧତା ଏହି ସଂଶୋଧନ ସୁନିଶ୍ଚିତ ହୋଇପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଆଗାମୀ ଦିନରେ ପରସ୍କର ସହ ସାକ୍ଷାତ ଆଲୋଚନା କରିବାକୁ ରାଜି ହୋଇଛନ୍ତି ବୋଲି କ୍ରେମ୍ଲିନ୍ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକାର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ୍ ଆଜି ରୁଷର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବା ପରେ ଏହି ସମ୍ଭାବ୍ୟ ବୈଠକ ନେଇ ସୂଚନା ଦିଆଯାଇଛି। କ୍ରେମ୍ଲିନ୍ର ଅଧିକାରୀ ୟୁରି ଉସାକଫ୍ କହିଛନ୍ତି, ଉଭୟ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକ ପାଇଁ ସ୍ଥାନ ନିରୂପିତ ହୋଇଛି ଏବଂ ପରେ ଏ ସମ୍ପର୍କରେ ଅଧିକ ବିବରଣୀ ପ୍ରଦାନ କରାଯିବ। ଅନ୍ୟପକ୍ଷରେ ୟୁକ୍ରେନ୍ରେ ଯୁଦ୍ଧବିରତି ପାଇଁ ସମ୍ମତି ପ୍ରଦାନ କରିବା କିମ୍ବା ଏହା ବଦଳରେ ଅଧିକ କଟକଣାର ସମ୍ମୁଖୀନ ହେବା ପାଇଁ ରୁଷ ବିପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଧାର୍ଯ୍ୟ ସମୟସୀମା ଆସନ୍ତାକାଲି ଶେଷ ହେବାକୁ ଯାଉଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ସଦନର କାର୍ଯ୍ୟ ବାଧାପ୍ରାପ୍ତ ଏବଂ ଆଜି ପାଇଁ ହେଲା ମୁଲତବୀ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, 21 ସୁଦ୍ଧା ଦାଖଲ କରାଯାଇପାରିବ ନାମାଙ୍କନ ପତ୍ର। ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ନୂଆଦିଲ୍ଲୀଠାରେ ଆଜି ପ୍ରଦାନ କରାଗଲା ସନ୍ଥ କବୀର ଓ ଜାତୀୟ ହସ୍ତତନ୍ତ ପୁରସ୍କାର। ସମୃଦ୍ଧ ଏସିଆ ଏବଂ ଅଭିବୃଦ୍ଧି ପାଇଁ ଭାରତ ସହ ସୁଦୃଢ଼ ସହଭାଗିତା ଉପରେ ଗୁରୁତ୍ୱ ପ୍ରଦାନ କଲେ ଫିଲିପାଇନ୍ସ ରାଷ୍ଟ୍ରପତି ଏବଂ ଖାଇବା ତେଲ ଉତ୍ପାଦ, ଉତ୍ପାଦନ ଓ ଉପଲବ୍ଧତା ନିୟନ୍ତ୍ରଣ ଆଦେଶ 2011 ସଂଶୋଧନ ସଂକ୍ରାନ୍ତ ବିଜ୍ଞପ୍ତି ଜାରି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।